श्रीमद्भागवतम दशम स्कंद 57 अध्याय श्लोक 14। प्रत्याख्यातः सचाक्रूरं प्रत्याख्यातः सचाक्रूरं पार्ष्णिग्राह मजाचत शोभ्याः को विरुद्धेत विद्वानीश्वरयोर्बलम् प्रत्याख्यातः सचाक्रूरं राष्ट्रिग्राहं मजाचत स्वप्याः को विरुध्येत विद्वान् स्वरयोर्बलम् प्रत्याख्यातः सचाक्रूरं राष्ट्रिग्राहं मजाचत विद्वानीश्वरयोर्बलम् प्रत्याख्यातसचाक्रूरं पार्ष्णिग्राहं मजाचत स्वप्याः को विरुध्येत विद्वानीश्वरो वयोर्बलम् प्रत्याख्यातसचाक्रूरं पार्ष्णिग्राहं मजाचत स्वप्याः को विरुध्येत विद्वानीश्वरयोर्बलम् प्रत्याख्यातसचाक्रूरं ग्राह्यमजाचत स्वप्याः को विरुध्येत विद्वानीश्वरयोर्बलम् रसरूप करिवे ये अभी इतनी खुल पवन टीका हरे कृष्णा वस्तु भक्त सज्जन मंद मातृवृंद आपण मानक आम भागवत कथा को स्वागत जनावि तेणु आम गत काली शुणुले कि भाव में सतधन्मा कृतवर्मा को प्रार्थना करुले साइ भगवान विरुद्ध युद्ध करने तेणु आम गत काली कहते किए भगवान विरुद्ध युद्ध करम प्राप्त होती मंगल प्राप्त होती तेणु ये विषय आम गत काली आलोचना करुले वर्तमान शुणा ये प्रत्याख्यात स यही भाव से जहाँ प्रार्थना करते से प्रत्याख्यान करदे कृतवर्मा प्रत्याख्यान करदे जो प्रत्याख्यान करदे च च शब्द रे अन्य मध्य से प्रार्थना कले च शब्द अर्थ अन्य मध्य प्रार्थना कले सा बहुत योद्धा अच्छा सब गोटे पर गोटे अधिक तोंगड़ा सब अच्छा यादव माने बहुत वीर सब रही यादव वीर बहुत शक्ति शक्ति रही भगवान शक्ति से माने भाव में शक्ति प्राप्त होती तेणु ये च शब्द रे बुझा जाऊँगी से अन्य मध्य कहले साइले ना कथा कि शुणिले ना ये किंतु जो कृतवर्मा कहले तार अर्थ को बुझीपारे ना अर्थ को बुझीपारे ना विरुद्ध किए ठिया हे जी ठिया हे से मृत्युवरण कर एक कहले दृष्टांत सहित दे खाली कथा कहीदे ना बुझा असुविधा हे दृष्टांत सहित दे କିଭଳି ଭାବରେ କଂସ ମୃତ୍ୟୁବରଣ କଲା, ତାର ଅନୁଗମାନେ ମୃତ୍ୟୁବରଣ କଲେ, ଏଇଭଳି ଭାବରେ ଜରାସନ୍ଧ ମଧ୍ୟ କିଭଳି ଭାବେ ବିରତ ହୋଇଯାଇଥିଲା, ଏଇସବୁ କଥା ଦୃଷ୍ଟାନ୍ତ ସହିତ ଦେଲେ ମଧ୍ୟ ସେ ବୁଝିପାରିଲେ ନାହିଁ। କାରଣ କ'ଣ? କାରଣ କ'ଣ? କାରଣ ହେଉଛି ଯେଉଁ ବୁଦ୍ଧି ରହିଛି, ବୁଦ୍ଧି ଦ୍ୱାରା ବୁଝିବେ ନା, ବୁଦ୍ଧି ବିପରୀତ ବୁଦ୍ଧି ହୋଇଯାଇଛି। ତମଗୁଣ, ତମଗୁଣର ବୁଦ୍ଧି କ'ଣ? ସର୍ବଥା ବିପରୀତାନ୍ ବୁଦ୍ଧି ସା ପାର୍ଥ ତାମସୀ। ତମଗୁଣର ବୁଦ୍ଧି ହେଉଛି ସବୁବେଳେ ବିପରୀତ ଚିନ୍ତା କରିବ। ଏବଂ ରଜଗୁଣର ବୁଦ୍ଧି ହେଉଛି ରଜତାବତ୍ ପ୍ରଧାନାଦି ବୁଦ୍ଧି ସା ପାର୍ଥ ରାଜସୀ। ରଜଗୁଣରେ କ୍ରୋଧ ଆସିଛି, ଏସବୁ ରହିଛି, ତାକୁ ହତ୍ୟା କରିଛି, ଏସବୁ ପାପ କାର୍ଯ୍ୟ ରହିଥିବାରୁ କ'ଣ ରଜଗୁଣ ତମଗୁଣ ପ୍ରସବର୍ତ୍ତି ହେଇକରି ତାର ବୁଦ୍ଧି ଠିକ୍ ଭାବରେ କାର୍ଯ୍ୟ କରୁନାହିଁ। ତେଣୁ ଏତେ ସବୁ ଦେଲେ ମଧ୍ୟ ସେ ବୁଝିପାରୁନାହିଁ, ସେ ଭାବୁଛି ମୁଁ ଯୁଦ୍ଧ କରିକି ଜିତିଯିବି, ମଙ୍ଗଳ ହେବ, ଏତେ ସବୁ କହିଲେ ମଧ୍ୟ ସେ ବୁଝିପାରୁନାହାନ୍ତି। ତେଣୁ ସେ ବହୁତ ଜାଗାରେ ସେ ପ୍ରାର୍ଥନା କଲେ, ସବୁ ଯାଚନା କଲେ, ଚ ଶବ୍ଦରୁ ଏଇଠି ଜଣାପଡ଼ୁଛି, ଚ ଶବ୍ଦରେ ଅନ୍ୟମାନେ ସବୁ କଲେ ମଧ୍ୟ ସେତେବେଳେ ପ୍ରତ୍ୟାଖ୍ୟାତ ହେଲେ, ପ୍ରତ୍ୟାଖ୍ୟାତ ସଚ ଅନ୍ୟମାନଙ୍କ ଦ୍ୱାରା ମଧ୍ୟ ପ୍ରତ୍ୟାଖ୍ୟାତ ହେଲେ, କିନ୍ତୁ ଅନ୍ତିମରେ ସେ ଅକ୍ରୂରଙ୍କ ପାଖକୁ ଆସିଲେ। କାରଣ ଅକ୍ରୂର ତାଙ୍କୁ ଟିହେଇଥିଲେ ତୁମେ ହତ୍ୟା କର ବୋଲି, ଅକ୍ରୂର କୃତ ବର୍ମା, ଏ ଆମେ ଆଗରୁ ଶୁଣିଛେ। ତେଣୁ ଅକ୍ରୂରଙ୍କ ପାଖକୁ ଆସିଲେ, ଅକ୍ରୂର ଯେ କ୍ରୂର ନୁହନ୍ତି ସେ ହେଉଛନ୍ତି ଅକ୍ରୂର, କ୍ରୂର ନୁହନ୍ତି ସେ ହେଉଛନ୍ତି ଅକ୍ରୂର, କିନ୍ତୁ ଗୋପୀମାନଙ୍କ ମଧ୍ୟରେ ଇଏ ହେଉଛନ୍ତି କ୍ରୂର, ଆମକୁ କିଏ ନାମ ରଖିଲା ଅକ୍ରୂର, ଇଏ ହେଉଛନ୍ତି କ୍ରୂର। ତେଣୁ ଆମେ ଦେଖୁଛେ ହରିବଂଶରେ ମଧ୍ୟ ସେ ଲେଖା ହେଇଛି, ଆକୁ ମଧ୍ୟ ବର୍ଣ୍ଣନା କରାଯାଇଛି, ଅକ୍ରୂର ବୋଲି ବର୍ଣ୍ଣନା କରାଯାଇଛି, ଅକ୍ରୂର ବୋଲି ବର୍ଣ୍ଣନା କରାଯାଇ ନାହିଁ। ବୃନ୍ଦାବନବାସୀମାନେ ଅକ୍ରୂରଙ୍କୁ କ୍ରୂର ବୋଲି ଜାଣନ୍ତି, କ୍ରୂର ବୋଲି ଭାବନ୍ତୁ, କାରଣ ସେ ତାଙ୍କର ପ୍ରିୟ ବସ୍ତୁକୁ ନେଇଗଲେ, ତାଙ୍କର ପ୍ରିୟକୁ ନେଇଗଲେ। କହିଲି ଲୋକେ ସବଜେ ମଥୁରାକୁ ଗେଲା, କାହା ବୋଲେ ଗେଲା ସେ ତ ନବନ ବାହୁଡ଼ି ନଇଲା, ସବଜେ ମଥୁରାକୁ ଗେଲା। ଏଇଭଳି ଭାବେ ବୃନ୍ଦାବନବାସୀମାନେ ସମସ୍ତେ ବିଳାପ କରୁଛନ୍ତି। ତେଣୁ ଅକ୍ରୂରଙ୍କୁ ଆଉ ଅକ୍ରୂର କହନ୍ତିନି, ସମସ୍ତେ କହନ୍ତି କ୍ରୂର। ଆପଣ ଦେଖିବେ ଗୋପାଳ ଚପରେ ମଧ୍ୟ ସେ ଲେଖା ହେଇଛି, କ୍ରୂର ବୋଲି ଲେଖା ହେଇଛି, ନନ୍ଦ ଯଶୋଦା, ଏମାନେ ସବୁ ଭାବୁଛନ୍ତି ହେଉଛି କ୍ରୂର ବ୍ୟକ୍ତି, ଅକ୍ରୂର ନାମ ହେଉଛି ଅକ୍ରୂର, କ୍ରୂର ନୁହଁ, ବହୁତ କରୁଣ। କିନ୍ତୁ ସେମାନଙ୍କର ଏହିଭଳି ଭାବରେ କାର୍ଯ୍ୟ କରିଛନ୍ତି, ଭଗବାନ ପାଇଁ ଜଣେ ସବୁକିଛି କରିପାରିବ। ତେଣୁ ଅନ୍ୟମାନେ ଅକ୍ରୂର ଭାବିଲେ କ'ଣ ହେବ, ଆମର କେତେ ଜଣ କହନ୍ତି ମନ୍ଦିରରେ ଦାୟିତ୍ୱରେ ରହିଛନ୍ତି ମାନେ ଆମେ ଏଇଭଳି ଭାବରେ କ୍ରୂର କଥା କହିବାକୁ ପଡ଼ିବ, ମନ୍ଦିରରେ ଦାୟିତ୍ୱ ରହିଛି, ନିୟମ ନିୟମଟାକୁ ଏନଫୋର୍ସ କରିବାକୁ ପଡ଼ିବ, କ୍ରୂରତା ଆବଶ୍ୟକତା ରହିଛି। ତେଣୁ ଆମେ ଯଦି କହିବା, ଆମେ ଏଇଭଳି ଭାବରେ ଯଦି କହିବା, ଆମେମାନେ କ'ଣ ଖରାପ ଭାବିବେ, ଆମେ କ୍ରୂର ବୋଲି କହିବେ, ତାହେଲେ ଆମେ କରିବା ନାହିଁ, ତାହେଲେ ହେବ ନାହିଁ। ମନ୍ଦିର ଦାୟିତ୍ୱ ରହିଛି, ଦାୟିତ୍ୱ ରହିଛି ସେଇଟା, ଅକ୍ରୂରଙ୍କ ଦାୟିତ୍ୱ ଥିଲା ସେଇଟା ଭଗବାନଙ୍କୁ ଆଣିବା ପାଇଁ, କୃଷ୍ଣ ବଳରାମଙ୍କୁ ଆଣିବା ପାଇଁ, କୃଷ୍ଣ ବଳରାମଙ୍କର ସବୁ କାର୍ଯ୍ୟ ସବୁ ରହିଛି, ଭକ୍ତମାନେ ସବୁ ଜାଣନ୍ତି। ତେଣୁ ସେହି ଅନୁସାରେ ଦରକାର ପଡ଼ିଲେ କ୍ରୂରତା ମଧ୍ୟ ଆଚରଣ କରିବାକୁ ପଡ଼ିବ। କିନ୍ତୁ ଆମେ ଯଦି କହିବା ନା ଆମେ କ୍ରୂର ହେବା ନା, ତାହେଲେ ଦାୟିତ୍ୱରେ ସେଠି ଥିଲା ପରେ ତାହାର ଇଏ ହେଲା, ଦାୟିତ୍ୱରେ ଅବହେଳା ହେଲା ସେଇଟା। ତେଣୁ ଅନ୍ୟମାନେ କ୍ରୂର କହିଲେ କ'ଣ ହେବ, ସେ କିନ୍ତୁ ଭଗବାନଙ୍କ ସେବା କରୁଛନ୍ତି, ଅକ୍ରୂର ପ୍ରକୃତରେ ଅକ୍ରୂର ସିଏ। ତେଣୁ ଏଇଭଳି ଭାବରେ ଅକ୍ରୂରଙ୍କ ପାଖକୁ ଗଲେ, ଅନ୍ତିମରେ ଅକ୍ରୂରଙ୍କ ପାଖକୁ ଗଲେ, ତେଣୁ ଅନ୍ୟମାନଙ୍କ ପାଖକୁ କାହାକୁ ଗଲେ ସେସବୁ ଆଉ ବର୍ଣ୍ଣନା କରାଯାଏ ନାହିଁ। ଚ ଶବ୍ଦରେ ଏଇଭଳି ଭାବେ ବୁଝିବାକୁ ପଡ଼ିବ ଯେ ଅନେକମାନଙ୍କ ପାଖକୁ ଗଲେ, ସେ ଅନ୍ୟମାନଙ୍କ ପାଖକୁ ସବୁ ଗଲେ, କିନ୍ତୁ ସେଠି ମଧ୍ୟ ପ୍ରତ୍ୟାଖ୍ୟାତ ହେଲେ, ସଚ ସେଠି ମଧ୍ୟ ପ୍ରତ୍ୟାଖ୍ୟାତ ହେଇକରି ଅକ୍ରୂରଂ ପାର୍ଶ୍ୱଂ ଗ୍ରାହ୍ୟ ମଜାତିତ, ଅକ୍ରୂରଙ୍କ ପାଖକୁ ଗଲେ, ଅନ୍ତିମରେ ଅକ୍ରୂରଙ୍କ ପାଖକୁ ଗଲେ ପାର୍ଶ୍ୱଂ ଗ୍ରାହ୍ୟ ମଜାତିତ, ସାହାଯ୍ୟ କରିବା ପାଇଁ ତାଙ୍କୁ ପ୍ରାର୍ଥନା କଲେ, ପାର୍ଶ୍ୱଂ ଗ୍ରାହ୍ୟ ମଜାତିତ। ତେଣୁ ସୋପିଆହ ସେ ମଧ୍ୟ ସିଆ କହିଲେ, ସମସ୍ତେ ସିଆ କହିଲେ, ଯୋଗୀନାମ ରୂପ ନିର୍ନୀତମ, ସମସ୍ତ ଯୋଗୀମାନେ ଏଇଟାକୁ ନିର୍ଣ୍ଣୟ କରିଯାଇଛନ୍ତି, ଗୋଟିଏ କଥା, ଅଲଗା ଅଲଗା କଥା ନୁହଁ। କହ ପନ୍ଥା ଗୋଟେ ରହିଛି ନା, କହ ପନ୍ଥା କେଉଁଟା, କେଉଁଟା ରାସ୍ତା, ଠିକ୍ ରାସ୍ତା କେମିତି ଆମେ ଜାଣିବା, ଏଇଟାକୁ ମହାଭାରତରେ ଏ ପ୍ରଶ୍ନଟି ପଚାରିଥିଲେ ଧର୍ମବକ। ଯେତେବେଳେ ମହାଭାରତରେ ପାଣ୍ଡବମାନେ ଦ୍ରୌପଦୀଙ୍କ ସହିତ ଯାଇକରି 12 ବର୍ଷ ବନବାସ କରୁଛନ୍ତି, ଆଉ 1 ବର୍ଷ ଅଜ୍ଞାତବାସ ରହିଛି, ତେଣୁ ପାଖାପାଖି 12 ବର୍ଷ ବନବାସ ସରିଗଲା, 1 ବର୍ଷ ଅଜ୍ଞାତବାସ ଆରମ୍ଭ ହେବ, ଏଇ ମଝିରେ ପିରିୟଡ଼ରେ ଗୋଟେ ଘଟଣା ହେଲା। କ'ଣ ହେଲା ନା, ଗୋଟେ ବ୍ରାହ୍ମଣ ତାଙ୍କର ଯେଉଁ ଋଷି ଜଣେ, ସେ ଯେଉଁ ଯଜ୍ଞ କରିବା ପାଇଁ ଯେଉଁ ରହିଛି ଅରଣି କାଠ ରହିଛି, ସେ କାଠ ଗୋଟେ ମୃଗ ଆସିକରି, ଗୋଟେ ହରିଣ ଆସିକରି ସେ ଅରଣିକୁ କାଟିକି ନେଇକି ପଳେଇଗଲା। ତେଣୁ ଇଏ ଯେତେବେଳେ ସେ ବ୍ରାହ୍ମଣ ତା ପଛରେ ଗୋଡ଼ାଉଥିଲେ, ସେଇ ସମୟରେ ପାଣ୍ଡବମାନେ ତାଙ୍କ ସୌଭାଗ୍ୟ, ସେ ବ୍ରାହ୍ମଣର ସୌଭାଗ୍ୟ, ପାଣ୍ଡବମାନେ ଆସି ପହଞ୍ଚିଗଲେ ସେଇଠି। ତେଣୁ ପାଣ୍ଡବମାନେ କହିଲେ ଆପଣ ନିଅନ୍ତୁ, ଆମେ ଆଣିକି ଦେଇଦେବୁ, ଆଣିକି କହିଲେ ଆପଣ ବିଶ୍ରାମ ନିଅନ୍ତୁ। ଏଭଳି ଭାବେ କହିକି ପାଣ୍ଡବମାନେ ଗୋଟେଇଲେ ତାଙ୍କ ପଛରେ ହରିଣ ପଛରେ, ଏ ଭଗବାନଙ୍କର ଗୋଟେ ଲୀଳା ହେଲା। ଦେଇକରି ଘଡ଼ି ଘଡ଼ି ପାଇଲି ନାହିଁ, ସେ କୁଆଡ଼େ ପଳେଇଗଲେ। ତେଣୁ ତାପରେ ଦ୍ରୌପଦୀଙ୍କୁ ଭୀଷଣ ତୃଷା ହେଲା, ତେଣୁ ସେ କହିଲେ ମୁଁ ଆଉ ଯାଇପାରିବିନି, ମୋତେ ତୃଷା ହେଉଛି, ମୋତେ ମୋ ପାଇଁ ଜଳର ବ୍ୟବସ୍ଥା କର। ତେଣୁ ଜଣେ ଜଣେ କରି ଯାଉଛନ୍ତି ଜଳ ଖୋଜିବା ପାଇଁ, ଜଳ ଅନୁସନ୍ଧାନ କରିକିରି ପ୍ରଥମେ ଗଲେ ସହଦେବ ଗଲେ, ତାପରେ ନକୁଳ ଗଲେ, ତାପରେ ଅର୍ଜୁନ ଗଲେ, ତାପରେ ଭୀମ ଗଲେ, ଅନ୍ତିମରେ ଯୁଧିଷ୍ଠିର ଗଲେ, କେହି ଫେରିଲେ ନାହିଁ। ତେଣୁ ଯୁଧିଷ୍ଠିର ଯେତେବେଳେ ଗଲେ ଦେଖିଲେ ଗୋଟେ ଜଳାଶୟ ରହିଛି, ବହୁତ ସୁନ୍ଦର ଜଳ ରହିଛି, କିନ୍ତୁ ତାଙ୍କର 4 ଭାଇ ମୃତ୍ୟୁବରଣ କରିଛନ୍ତି ସେଇଠି। ସେ ଆଶ୍ଚର୍ଯ୍ୟ ହେଇଗଲେ, କିଛି ନାହିଁ କିଛି ନାହିଁ, କେମିତି କ'ଣ ହେଇଛନ୍ତି, ଆମର 4 ଭାଇ ସାମାନ୍ୟ ବ୍ୟକ୍ତି ନୁହନ୍ତି, ଆମେ କିଏ ମାରିଲେ, ଏଇଭଳିଆ ଚିନ୍ତା, କିନ୍ତୁ ତାଙ୍କୁ ମଧ୍ୟ ତୃଷା ହେଉଛି। ତେଣୁ ସେ ଜଳ ଯେତେବେଳେ ଗ୍ରହଣ କରିବା ପାଇଁ ବସିଛନ୍ତି, ସେଇ ସମୟରେ ଜଣେ ବକ, ଧର୍ମବକ, ଧର୍ମରାଜ, ସେ ବକ ରୂପରେ ଆସିକରି ସେ କହିଲେ ଏ ଜଳାଶୟ ହେଉଛି ମୋର, ଏ ଜଳାଶୟରୁ ମୋର ଅନୁମତି ନ ନେଇକି ତୁମର ଭାଇମାନେ ଜଳ ଗ୍ରହଣ କରିଥିବାରୁ ମୃତ୍ୟୁବରଣ କରିଛନ୍ତି, ତୁମେ ମଧ୍ୟ ସେ ଅବସ୍ଥା ହେବ ନା, ମୋତେ ଅନୁମତି ଦିଅନ୍ତୁ ନା, ମୋର ପ୍ରଶ୍ନର ଉତ୍ତର ଦେଲେ ମୁଁ ଅନୁମତି ଦେବି ନା, କ'ଣ କୁହନ୍ତୁ। ବିଭିନ୍ନ ପ୍ରକାର ପ୍ରଶ୍ନ ରହିଛି ମହାଭାରତରେ, ଏ ପ୍ରସିଦ୍ଧ ପ୍ରଶ୍ନ ରହିଛି, ତାହାଦେହରୁ ଗୋଟିଏ ପ୍ରଶ୍ନ ହେଉଛି କହ ପନ୍ଥା, କେଉଁଟା ଠିକ୍ ରାସ୍ତା। ବର୍ତ୍ତମାନ ଯୁଗରେ ଯଦି କୁହାଯିବ କହ ପନ୍ଥା, କେଉଁଟା ଠିକ୍ ରାସ୍ତା, କିଏ କହିପାରିବ ସେଇଟା? ବହୁତ ଧର୍ମ ଅନୁଷ୍ଠାନ ଅଛନ୍ତି, ବହୁତ ପ୍ରକାର ସବୁ ରହିଛନ୍ତି, ଧାର୍ମିକ ଅନୁଷ୍ଠାନ, ଅଧାର୍ମିକ ଅନୁଷ୍ଠାନ, ବିଭିନ୍ନ ପ୍ରକାର ଅନୁଷ୍ଠାନ, ବିଭିନ୍ନ ପ୍ରକାର ଲୋକଙ୍କର ବିଭିନ୍ନ ମତ ରହିଛି। କେତେଜଣ କହୁଛନ୍ତି ଯତ ମତ ସତ ତତପଥ, ଯେତେ ମତ ରହିଛି ସେଇଟା ଗୋଟେ ଗୋଟେ ପନ୍ଥା, ଏଇଭଳି ଭାବେ ବିଭିନ୍ନ ପ୍ରକାର ସବୁ ରହିଛି କଥା। କିନ୍ତୁ ଯୁଧିଷ୍ଠିର ମହାରାଜ ସେ ପ୍ରଶ୍ନର ଉତ୍ତର ଦେଲେ, କ'ଣ ବହୁତ ସୁନ୍ଦର ଉତ୍ତର ଦେଇଥିଲେ, ସେ କହିଥିଲେ କହିଲେ ତର୍କ ଅପ୍ରତିଷ୍ଠ, କେଉଁଟା ଠିକ୍ ପନ୍ଥା ଏଇଟାକୁ ଆମେ ତର୍କ ମାଧ୍ୟମରେ ଜାଣିପାରିବା ନାହିଁ, ତର୍କ ଅପ୍ରତିଷ୍ଠ ଏବଂ ଶ୍ରୁତ ବିଭିନ୍ନ, ବିଭିନ୍ନ ପ୍ରକାର ଶାସ୍ତ୍ର ସବୁ ଶ୍ରୁତି, ବେଦରେ ମଧ୍ୟ ଉପନିଷଦରେ ବିଭିନ୍ନ ପ୍ରକାର ବିପରୀତ କଥା ସବୁ ରହିଛି, ଶ୍ରୁତ ବିଭିନ୍ନ ଏବଂ ନାସା ଓ ଋଷି ଯଶ ମତଙ୍ଗ ଭିନ୍ନ, ତାକୁ ଋଷି କୁହାଯିବ ନାହିଁ, ତାଙ୍କର ମତ ଜଣେ ଅନ୍ୟ ଅନ୍ୟ ଜଣେ ଋଷିଙ୍କ ଠାରୁ ମନ ଭିନ୍ନ ମତ ଭିନ୍ନ ନହେଲା ତାହେଲେ ତାକୁ ଋଷି ପଦବାଚ୍ୟ ହେବେ ନାହିଁ, ନା ସ ଋଷି ଯଶ ମତଙ୍ଗ ଭିନ୍ନ, ତାହେଲେ କ'ଣ ଧର୍ମ ସେ ତତ୍ତ୍ୱ ନିହିତ କୁହାୟା, ଧର୍ମର ତତ୍ତ୍ୱ ବହୁତ ଗଭୀର, ମହାଜନ ଦିନ ଗତ ସେ ପନ୍ଥା, ମହାଜନ ମାନେ ଯେଉଁ ପନ୍ଥାକୁ ନିର୍ଣ୍ଣୟ କରିଯାଇଛନ୍ତି ସେଇଟା ହେଉଛି ପନ୍ଥା। ଏଇଭଳି ଭାବରେ ଯୁଧିଷ୍ଠିର ମହାରାଜ ସବୁ ପ୍ରଶ୍ନର ଉତ୍ତର ଦେଲା ପରେ ଧର୍ମବକ ସେ ଖୁସି ହେଇଗଲେ, କହିଲେ ଆପଣଙ୍କର ଗୋଟିଏ ଭାଇକୁ ମୁଁ ଜୀବନ ଦାନ ଦେବି, ଆପଣ କେଉଁ ଭାଇକୁ ଚାହୁଁଛନ୍ତି ମୃତ୍ୟୁରୁ ବଞ୍ଚାଇବା ପାଇଁ? ତେଣୁ ସେ କହିଲେ ସହଦେବ। ହଁ ସହଦେବ, ଆପଣଙ୍କର ଆଗାମୀ ଦିନରେ ଯୁଦ୍ଧ ହେବ କୌରମାନଙ୍କ ସହିତ, ସହଦେବ କ'ଣ ଆପଣଙ୍କୁ ସାହାଯ୍ୟ, ଭୀମ ରହିଛନ୍ତି, ଅର୍ଜୁନ ରହିଛନ୍ତି, ନା ନା ମୋର ମା କୁନ୍ତୀଙ୍କର ଆମେ 3 ପୁଅ ମୁଁ ବଞ୍ଚିଛି, ଆଉ ମାଦ୍ରୀଙ୍କର 2 ପୁଅ ଭିତରୁ 2 ଜଣ ଯାକ ମୃତ୍ୟୁବରଣ କରିଛନ୍ତି, ତେଣୁ ଜଣେ ଜୀବନ ପ୍ରାପ୍ତ ହେଉ। ଏଇଭଳି ଭାବରେ ଗୋଟିଏ ପରେ ଗୋଟିଏ ହେଇକି 5-4 ଭାଇ ସବୁ ପୁଣି ଜୀବନ ଦାନ ଦେଲେ, ତାପରେ ସେ ନିଜର ପରିଚୟ ଦେଲେ ଭଗବାନ, ସେ ଧର୍ମରାଜ ନିଜେ, ଯୁଧିଷ୍ଠିର ମହାରାଜ ପିତା, ଧର୍ମରାଜ ପୁତ୍ର ହେଉଛନ୍ତି ଯୁଧିଷ୍ଠିର ମହାରାଜ। ତେଣୁ ଯୁଧିଷ୍ଠିର ମହାରାଜ ପ୍ରାର୍ଥନା କଲେ, କହିଲେ ଆମର ବର୍ତ୍ତମାନ ଅଜ୍ଞାତବାସ ଆରମ୍ଭ ହେବ, ଆପଣ କୃପା କରନ୍ତୁ ଯେମିତି ଆମେ ଏ ଅଜ୍ଞାତ ବର୍ଷଟା ଗୋଟିଏ ବର୍ଷ ଠିକ୍ ଭାବରେ ବିତେଇ ଦେବୁ। ତେଣୁ ମହାରାଜ ଧର୍ମରାଜ ତାଙ୍କୁ ଆଶୀର୍ବାଦ ଦେଲେ, ତାଙ୍କ ଆଶୀର୍ବାଦରେ ଗୋଟିଏ ବର୍ଷ ଏଭଳି ରହିଲେ, ଦୁର୍ଯ୍ୟୋଧନ ସବୁ ପ୍ରକାର ତାର ଗୁଇନ୍ଦା ବିଭାଗ ଲଗେଇକିରି ମଧ୍ୟ ଜାଣିପାରିଲେ ନାହିଁ, ଜାଣିଲା ବେଳକୁ ବର୍ଷ ପାଇଗଲା, ରାତି ପାଇଗଲା, ଏଇଭଳି ଭାବେ କଥା ରହିଛି। ତେଣୁ ଏଇ ପନ୍ଥା କେଉଁଟା ପନ୍ଥା ସମସ୍ତେ ଜାଣିପାରିବେ ନାହିଁ, ବହୁତ ଲୋକ ବହୁତ ପ୍ରକାର କଥା କହିବେ, କିନ୍ତୁ ମହାଜନମାନେ ଯେଉଁ ପନ୍ଥାକୁ ନିର୍ଣ୍ଣୟ କରିଛନ୍ତି ସେଇ ପନ୍ଥାଟା ହିଁ ପ୍ରକୃତ ପନ୍ଥା। ତେଣୁ ସମସ୍ତେ ସେଇ କଥା କହୁଛନ୍ତି ଯେ ଭଗବାନ ବିରୁଦ୍ଧ ଯେଉଁମାନେ ଯିବେ ସେମାନେ ନିଶ୍ଚିନ୍ତ ଭାବରେ ତାଙ୍କର ମଙ୍ଗଳ ହେବ ନାହିଁ। ସମସ୍ତଙ୍କ ଠାରୁ ଶୁଣିକିରି ମଧ୍ୟ ଇଏ ବୁଝିପାରିଲେ ନାହିଁ, ତଥାପି ଅକୃଣ ପାଖକୁ ଯାଇକରି ଯାଚନା କଲେ, ପାର୍ଶ୍ନି ଗ୍ରାହ୍ୟ ସାହାଯ୍ୟ ଯାଚନା କଲେ। ତେଣୁ ସୋପିଆ ହ କୋ ବିରୁଦ୍ଧ, ସେ ମଧ୍ୟ ସେୟା କହିଲେ, ସୋପି ସେ ମଧ୍ୟ ସେୟା କହିଲେ, ଅକ୍ରୁର ଭଗବାନ ଭକ୍ତ ସମସ୍ତେ ଭଗବାନ ପାର୍ଷଦ, ଭଗବାନଙ୍କ ଲୀଳାରେ ଯେଉଁମାନେ ଦ୍ୱାରକାରେ ସବୁ ରହିଛନ୍ତି ତାଙ୍କୁ ଭଗବାନ ବିରୁଦ୍ଧରେ ଯେଉଁମାନେ କାର୍ଯ୍ୟ କରୁଛନ୍ତି ମଧ୍ୟ ସେମାନେ ଭଗବାନ ପାର୍ଷଦ। କିନ୍ତୁ ଭଗବାନ ବିରୁଦ୍ଧରେ କାହିଁକି କରୁଛନ୍ତି ନା, ଭଗବାନଙ୍କ ଲୀଳା, ତାଦ୍ୱାରା ମାନବ ସମାଜ ପାଇଁ ବହୁତ ଶିକ୍ଷା ସବୁ ରହିଛି। ଭଗବାନ ବିରୁଦ୍ଧରେ ଗଲେ କେବେ ହେଲେ ଜଣେ ଜୟଲାଭ କରିପାରିବ ନାହିଁ, ତେଣୁ ଏଇଥିପାଇଁ ସେ ସବୁ ତାଙ୍କର ପାର୍ଷଦ ହେଲେ ମଧ୍ୟ ତାଙ୍କର ଏଇ ଲୀଳା ସବୁ ରହିଛି। ତେଣୁ ଅକ୍ରୁର ଏଭଳି ଭାବରେ ତାଙ୍କ ସୋପିଆହ କୋ ବିରୁଦ୍ଧି ହେତ, କିଏ ବିରୁଦ୍ଧ କରିବ ଭଗବାନ ବିରୁଦ୍ଧରେ? ବିଦ୍ୱାନ ଈଶ୍ରୟର ବଳ, ଯେଉଁମାନେ ବିଦ୍ୱାନ ବ୍ୟକ୍ତି, ଯେଉଁମାନେ ମୂର୍ଖ ବ୍ୟକ୍ତି ତାଙ୍କ କଥା ଛାଡ଼ନ୍ତି, ମୂର୍ଖ ସେ ତ ମୂର୍ଖ ଜାଣିପାରୁ ନାହିଁ, ଜ୍ଞାନ ତାର ନାହିଁ, ସେ କ'ଣ କରିବ? ଅଜ୍ଞାନ ଭିତରେ ରହିଛି, ଅଜ୍ଞାନତା ଭିତରେ ରହିଛି, ତେଣୁ ସେ ବୁଝିପାରିବ ନାହିଁ କଥାକୁ। ଯେଉଁମାନଙ୍କ ଜ୍ଞାନ ରହିଛି ସେମାନେ କହିବେ ଈଶ୍ୱରୟୋର ବଳ, ଈଶ୍ୱରୟୋ ଦୁଇ ଦୁଇ ଭାଇଙ୍କୁ କୁହାଯାଏ ଈଶ୍ୱରୟୋ, ଏଇଟା ଏକ ବଚନରେ କୁହାଯାଏ ଈଶ୍ୱର, ଏହା ଏକ ବଚନରେ କୁହାଯାଇଛି କାହିଁକି ନା କୃଷ୍ଣ ହେଉଛନ୍ତି ମୁଖ୍ୟ, ବଳରାମ କୃଷ୍ଣଙ୍କର ଶକ୍ତି, ସେ ଅନୁସାରେ ଈଶ୍ୱର ଏହ ଏକ ବଚନରେ କୁହାଯାଇଛି, ଈଶ୍ୱର ହେବ ବଳ, ଭଗବାନଙ୍କର ବଳ। ଭଗବାନ ଯେତେ ବଳିଆନ ବ୍ୟକ୍ତି ହୁଅନ୍ତୁ ତାଙ୍କର ବଳ ହେଉଛନ୍ତି ଭଗବାନ। ଭଗବତ ଗୀତାରେ ଭଗବାନ କହିଲେ କହିଲେ କ'ଣ, ବଳଂ ବଳବତାମ ଚାହଁ, ଯେତେ ବଳବାନ ବ୍ୟକ୍ତି ଅଛନ୍ତି ତାଙ୍କର ବଳ ହେଉଛନ୍ତି ଭଗବାନ। ଭଗବାନଙ୍କର ବଳ ପ୍ରାପ୍ତ ହୋଇକରି ଜଣେ ବଳିଆନ ହେଉଛନ୍ତି। ଉପନିଷଦରେ ବର୍ଣ୍ଣନା କରାଯାଇଛି ନାୟମ ଆତ୍ମା ବଳହୀନ ଲଭ୍ୟ, ଭଗବାନଙ୍କୁ ଆମେ ଯଦି ଆମର ବଳ ନାହିଁ ଭଗବାନଙ୍କୁ ଆମେ ଜାଣିପାରିବା ନାହିଁ, ନାୟମ ଆତ୍ମା ବଳହୀନ ଲଭ୍ୟ। ଗୋଟେ ସମ୍ପ୍ରଦାୟ ଅଛନ୍ତି ସେମାନେ ଆର ଅର୍ଥକୁ କରନ୍ତି କ'ଣ ନା, ଆମେ ଭଗବାନ ବୁଝିବା ପାଇଁ ହେଲେ ଆମର ବଳ ଦରକାର, ବଳ ଦରକାର, ବଳହୀନ ଲଭ୍ୟ ବୋଲି କୁହାଯାଇଛି, ଯାହାର ବଳ ନାହିଁ ସେ ବୁଝିପାରିବ ନାହିଁ ଏସବୁ କଥା। ତେଣୁ ଏ ତୁଳସୀ ଗଛର ଆବଶ୍ୟକତା ନାହିଁ, ବାଇଗଣ ଗଛର ଆବଶ୍ୟକତା ରହିଛି, ବାଇଗଣ ଗଛ ଲଗା। ଏବଂ ଫୁଟବଲ ଖେଳ, ଫୁଟବଲ ଖେଳିଲେ ତୁମର ବଳ ହେବ, ବାଇଗଣ ଖାଇଲେ ବଳ ଆସିବ, ଆଉ ତୁଳସୀ ଖାଇଲେ କ'ଣ ହେବ? ତୁଳସୀର ଆବଶ୍ୟକତା ନାହିଁ, ବାଇଗଣ ଗଛ ଲଗାଅ, ବାଇଗଣ ଗଛ, ବାଇଗଣ ଖାଇକି ବଳ ପ୍ରାପ୍ତ ହୋଇକରି ଫୁଟବଲ ଖେଳିକି ବଳ ପ୍ରାପ୍ତ ହୋଇକି ତୁମେ ଭଗବାନ ଜାଣିବ। ଏଇଭଳି ଭାବରେ ବିଭିନ୍ନ ଧାର୍ମିକ ନେତା ସବୁ ରହିଛନ୍ତି, ଏଇଭଳି ଭାବରେ ଉପଦେଶ ଦେଇଛନ୍ତି। ତେଣୁ ନାୟମ ଆତ୍ମା ବଳହୀନ ଲଭ୍ୟ ଅର୍ଥ ହେଉଛି ଭଗବାନଙ୍କୁ ଜାଣିବା ପାଇଁ ହେଲେ ଆମର ଯେଉଁ ବଳ ଦରକାର ସେ ବଳ ମ୍ୟାଟେରିଆଲ ବଳ ନୁହଁ, ଭୌତିକ ବଳ ନୁହଁ, ସେ ହେଉଛି ପରମାର୍ଥିକ ବଳ, ସ୍ପିରିଚୁଆଲ ଷ୍ଟ୍ରେଙ୍ଥ, ସ୍ପିରିଚୁଆଲ ବଳ। ସ୍ପିରିଚୁଆଲ ବଳ କିଏ ଦେବେ ନା ବଳରାମ, ଭଗବାନ ଦେବେ ସେ ସ୍ପିରିଚୁଆଲ ବଳ। ଭଗବାନ କୃପାରୁ ହିଁ ଆମେ ଭଗବାନଙ୍କୁ ଜାଣିପାରିବା, ଆମ ନିଜ ଚେଷ୍ଟାରେ ଭଗବାନ ବୁଝିପାରିବା ନାହିଁ। ବହୁତ ଲୋକ, ବହୁତ ବ୍ୟକ୍ତି ଅଛନ୍ତି ସେମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି, କାରଣ କ'ଣ? ଦୁଷ୍କୃତି ନ, ଚତୁର୍ଥ ଭଗବତ ଗୀତାରେ କହିଲେ ନା ସପ୍ତମ ଅଧ୍ୟାୟରେ, ନମାଂ ଦୁଷ୍କୃତି ନ ମୂଢ଼ା ପ୍ରପଦ୍ୟନ୍ତି ନରାଧମ ମାୟା ଅପହୃତ ଜ୍ଞାନ ମା ସୁରଙ୍ଗ ମା ସୁଧା। ଚାରି ପ୍ରକାର ବ୍ୟକ୍ତି ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ, ଆଉ ଭଗବାନ କ'ଣ ଜାଣିବେ? ସେମାନେ ଭଗବାନଙ୍କ ଶରଣରେ ଗଲେ ଯାଇ ଭଗବାନଙ୍କୁ ଜାଣିହେବ, ଯେ ଗ୍ୟାରେଣ୍ଟି ଦରକାର, ଯେ କହୁଥିଲେ ଯେ ତୁମେ କହୁଥିଲ ଗ୍ୟାରେଣ୍ଟି ଦେଇପାରିବେ ମୋତେ ଚାକିରି ଦେବେ ବୋଲି ଗ୍ୟାରେଣ୍ଟି ଦେଇପାରିବେ, ସେ କଥା ରହିଛି। ତେଣୁ ଏ ଯେଉଁ ରହିଛି ଇଏ ଗୋଟେ ପ୍ରକାର ଚିନ୍ତାଧାରା, ଯଦି ମୋତେ ଦେଲେ ଏ କଣ୍ଡିସନ ହେଉଛି କଣ୍ଡିସନ, କଣ୍ଡିସନାଲ ସରେଣ୍ଡର, କଣ୍ଡିସନାଲ ସରେଣ୍ଡର ତିନି ପ୍ରକାର ରହିଛି, ସମର୍ପଣଟା ତିନି ପ୍ରକାର ରହିଛି। फुली फुली समर्पण, फुली सरेंडर, पार्शियल सरेंडर, कंडीशनल सरेंडर, तीन प्रकार समर्पण रही थी। पूर्ण भगवान कहले पूर्ण भाव मोर शरण जाओ, कंडीशनल नुह। जो भगवान कहले सर्वधर्मान परित्यज्य माम एकं शरणं व्रज, मोर शरण जाओ कहले फुली फुली समर्पण कर, पूर्ण भाव समर्पण कर। आ गोटे प्रकार समर्पण रही पार्शियल समर्पण, आंशिक पूर्ण भाव नुह, किसी किसी परिमाण में समर्पित होती। जो मैंने प्रारंभिक भक्त से मैंने पूर्ण समर्पण करें, आंशिक भाव समर्पण करती, धीरे 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 करके आस्ते आस्ते पूर्ण समर्पण को स्टेज को आसवे, एकाधिक पूर्ण समर्पण करें से मैंने। आउ कंडीशनल समर्पण, कंडीशनल कले युक्ति मैंने यही कंडीशन रे मुझे समर्पण करी, तुम से जो भक्त सी कहते कंडीशनल मत यहाँ हेले मुझे समर्पण करी। अर्जुन मध्ये जो भगवान को शरण गले कंडीशनल सरेन्डर कले, पूर्ण समर्पण करना कौन कहले से हाँ ए इति उक्त्वा न दोष्य इति गोविंद उक्त्वा तुष्णि बहुव, प्रभु मु आपन को शरण गली किंतु मु युद्ध करी ना, ये कंडीशनल कंडीशनल शरण। किंतु कंडीशनल हेले जड़े जो भगवान शरण जाऊँगी आस्ते आस्ते से पूर्ण सरेन्डर को आस स्तर को आसवे। यदि भगवान को शरण कले अर्जुन से कहले कंडीशनल सरेन्डर कले कह युद्ध करी ना प्रभु, आउ मत जहाँ कह कथा कहतु मुझे शरण गली कि कंडीशनल सरेन्डर। तेणु भगवान हसिले से कौन भगवान हसिकी कौन से कंडीशनल सरेन्डर ही करती। तेणु भगवान ज्ञान प्रदान कले, जो भगवान से ज्ञान प्राप्त हेले से भगवान पचारे अर्जुन तुम्हें बर्तमान कौन करुच, युद्ध करो ना नहीं, आउ कहले ना युद्ध कर बोली, ता पूर्वर कहते युद्ध कर युद्ध कर युद्ध कर बोली, कि अंतिम आउ कहले ना अर्जुन तुम युद्ध कर। भगवान कहले अंतिम अर्जुन मु तुमको सब ज्ञान देदेली, इति देह ज्ञान आख्यात गुहा गुहतन मया विमृशति दशिष्यन यथेष्य तथा गुरु, सब प्रकार ज्ञान भगवान दे भगवदगीतार गुह गुहतर एवं गुहतम, तीन प्रकार ज्ञान दे कर अंतिम कहले मु तुमको सब प्रकार ज्ञान देली, यही तुम विचार कर अशिष्यण बहुत भाव विचार कर यथेच्छसी तथा गुरु, जोटा तुम इच्छा करा कर, तुम तो कही युद्ध करना युद्ध कर ना तुम इच्छा जिते से था कर। तेणु अंतिम जो भगवान पचारे अर्जुन तुम्हें ठीक भाव शुणिल मो कथ कथित एदम सुतम पाथ तुया कैग्रण चेतसा कथित अज्ञान समस्त धनंजय, भगवान शरण से कहीं जाती नहीं लोक मैंने ना अज्ञान मोह यही भगवान को शरण जाती ना, जन जो बड़े ठीक ज्ञान प्राप्त हम तार जो अज्ञानता दूर हम तार जो मोह दूर हम, भगवत जो कहले ना मोह जो रही धाय दो विषयान पुंस संगस्ते प्रजाते संगात संजाते काम कामात क्रोधो विजाते क्रोधात भगवती समूह समूहात बुद्धि विभ्रम स्मृति भ्रंसा बुद्धिनाश बुद्धिनाश प्रणश्रुति, आम पतन हो जाए विभिन्न प्रकार काम रु विभिन्न प्रकार विषय चिंता करम आसूची काम क्रोध आसूची क्रोध मोह आसूची मोह बुद्धि नष्ट हो बुद्धि नष्ट आम पतन हो जाऊ स्मृति भ्रम हो स्मृति भूली जाऊे आम तेणु यही भाव बुद्धि नष्ट हो बुद्धि नष्ट आम पतन हो जाऊ। तेणु पुणी जत कौन मोह दूर हो भगवान जो ज्ञान दे ज्ञान मध्यम अज्ञानता दूर हो मोह मत दूर हम। तेणु अर्जुन कहले से कथा नष्ट मोह स्मृति लब्धा, आम मोह जदि दूर हम अज्ञान दूर हेले मोह दूर हम मोह दूर हेले आम स्मृति आम फेरी पाइबा भगवान सहित आम जो स्मृति रही संबंध रही संबंध ज्ञान टी आम प्राप्त हवा भगवान सहित जो संबंध रही संबंध टा बुलिकी आम अन्य मानक सहित संबंध खोज बुलूचे भगवान सहित जो संबंध रही नित्य संबंध रही सहीटा भूली जाइए हरे कृष्णा 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 हरे 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 राम हरे राम राम राम। तेणु भगवान सहित आमर जो रिलेशनशिप रही निर्दिष्ट संबंध रही संबंध ज्ञान जो प्राप्त हवा से भगवान सहित ये भाव आदान प्रदान हे। तेणु यहाँ जो कहला नष्टि अर्जुन कहले प्रभु मोर बर्तमान मोह दूर हो जाए नष्ट मोह स्थिति तत्प्रसाद आप कृपा ताने युद्ध क्षेत्र में जो भगवान कथा कहते आम जो कथा शुणुचे मंदिर भितर बहुत सुंदर परिवेश रही सब प्रकार सुविधा रहीकि फैन बुलू सब कर मन विचलित हो जाए कड़े कुआ कुआ मन चल जाऊ शुणीपार ना तेणु प्रश्न कथा सरला प्रश्न पचारे प्रभु से जो कथा कहे कौन सीटा आउे कहते आउे कहते मन ठीक भाव ना शुणु ना पिन पॉइंटेड ना मन मन टी अलग प्रकार विचल कर युद्ध क्षेत्र में जो रही एत लोक रही अठर अखंडी सैन्य रही हाथी घोड़ा इत्यादि विभिन्न प्रकार सब रही बाद्य बाद्य सब बाजुला से बाद न हाथी घोड़ा कौन चुपचाप रही थे कि मझे मझे लड़ी छाड़ू ना हाथी घोड़ा कौन से चुपचाप रही शुणुए ना कौन तेणु यही भाव परिस्थिति भितर सब प्रकार भयानक मान कौन विपज्जनक परिस्थिति से रही कि अर्जुन शुणिले अर्जुन भगवान जो प्रश्न पचारे आचार्य मैंने कहते भगवान को उद्देश्य था जदि अर्जुन ठीक भाव शुणि न था भगवान आउ थे कही था भगवान जो कहे कचित ये सुतम पात तुया कृण चेत सा ये जो भगवद गीतार ज्ञान तुम एकाग्र भाव श्रवण कल कि जदि न करते भगवान आउ थे कही था किंतु अर्जुन एकाग्र भाव श्रवण कराग्र भाव श्रवण कर तेणु से कहे प्रभु नष्ट मोह मोर मोह दूर हो गला स्मृतिलब्धा मोर वर्तमान स्मृति फेरी पाई स्मृतिलब्धा तो सात्मा अच्युत आपण कृपार प्रभु अच्युत आपण कृपार मोर यही भाव अवस्था आई तेणु कौन तत्प्रसाद चितोस्मी गत सन्देह मोर आउ कौन सन्देह ना डाउट ना सन्देह ना तेणु ये रास्तार बहुत लोकंर बहुत प्रकार सन्देह रही जो रही सन्देह रही विभिन्न प्रकार स्तर सब रही गोटे भगवद गीतार श्लोक अच्छा अज्ञा सदान संशयात्मा विनश्यति एक अज्ञ दुई संशय रही विभिन्न प्रकार सन्देह रही आ गए अज्ञा श्रद्धान श्रद्धा ना भगवान कथार विश्वास ना श्री श्री सीताराम जो कि तेणु भगवान कहे तीन जन जाक विनाश हो अज्ञा श्रद्धान संशयात्मा विनश्यति ताकि संशयात्मा हूँ बहुत असुविधा संशय सन्देह रहा मैंने आम आगे पार ना आम तो सन्देह रही कौन आगे पार कमी सन्देह दूर ही ना तेणु अर्जुन कहे प्रभु मोर मोह दूर हो नष्ट मोह स्मृतिलब्धा आपण ठीक भाव श्रवण करोटे कथा को सी भूल मैंने न स्मृति रही ना सब शुणी सतश जाक श्लोक शुणि मानते सतश सब कह जाए ना भगवान जो सब कहले सब शुणि सब मन अच्छे केमी जाना मन अच्छी केमी जाना सब मन अच्छे भागवत में गोटे घटना आते भगवान ये भौतिक जगत को त्याग कले पखापाखि 35 वर्ष पर भगवान ये लोक को त्याग कर धाम गले पखापाखि 35 वर्ष तेणु भागवत प्रथम स्कंद पंचम अध्याय पंचदश अध्याय से वर्णना कर पंचदश अध्याय वर्णना करते भगवान चलीगले से ही समय अर्जुन शोक कर अर्जुन जाते द्वारका को अर्जुन जाते द्वारका को भगवान खबर जानापी तेणु भगवान चलीगले चलीगला से अर्जुन यही भाव आसिक जो भाई युधिष्ठिर महाराज पाकर आधिष्ठ महाराज देखिक आश्चर्य अर्जुन तुम्हारे ये अवस्था कौन पाई कौन विभिन्न प्रकार किसी अधर्म कार्य कल कि से कल विभिन्न प्रकार प्रश्न पचारुधिष्ठ महाराज किंतु अर्जुन भगवान विरह रे कथा कही पार ना भगवान सब जो रही भगवान सहित अर्जुन जो संबंध सब रही स्मरण कर साक्षा मैत्री सहृदं सारथ्यादि सुसंस्मरण नृपम अग्रज मित्याह भाष्म गदेहागिरा। भगवान को सहित अर्जुन जो सख्य भाव थिला सख्य मैत्री सहृद ये तीनोटि जाक जदि एक एकवाचक समोच्चारक शब्द रही कि तफात रही सख्य मैत्री सुहृद तफात कौन विश्वनाथ चक्रवर्ती ठाकुर कहते सख्य कहले जे प्रेमणा परस्पर हितेष्यत्वं सख्य प्रेम अन्य जने अन्य जनकर कौन हित करने जो कार्य कर सख्य सख्य भाव मैत्री हूँ कौन ना दास मिश्र सख्य सख्य रही कि दास सेवा करने मनोवृत्ति रही है यहाँ मैत्री भगवान सारथी रही ना कार्य कले तेणु सक्षम मैत्री सौद सौद अर्थ हो बात्सल्य मिश्र सक्षम पिता माता जमी बात्सल्य भाव रही भाव बंधुकर मध्य बात्सल्य भाव रही बात्सल्य मिश्र सौख्यम सक्षम यही भाव में चिंता करी सक्षम मैत्री सौद सारथ्यादि संस्मरण नृपम अग्रज मित्याह नृप अग्रजम बड़ भाई को युधिष्ठ महाराज को यही भाव बाष्प गदगदेहागिरा ठीक भाव कथा कही पार नले गदगद कथा कहते गदा कंठ रुद्ध हो जाऊला बाष्प गदगदेह रुधा गिरा कौन कहले ये भगवान सहित भगवद गीतार ज्ञान सबकि मन अच्छे सीट कह 35 वर्ष पर कथा कहते गीतं भगवता ज्ञान जत्त संग्राम वृद्धनी काल कर्म तम रुद्धं पुनराध्यागमत विभु पुनराध्यागमत विभु ये भगवान कथा अप्राकृत कथा अप्राकृत कथा आम चिंता करना धर आम अफिस जन अफिसर तक सहित आम जाइए अडिट करने कलाहाँ कलाहाँ गोटे अफिस अडिट करूँ से आम सहित आम अफिसर थे आम सब कथ सहित से सका चाह पीती चाह पीला भगवत मुझ भगवता कहे सी समय से कहे सी जन जो अफसर जी आम से थे सी पादे स्कूल पढ़ला बेले से सब भगवदगीता अष्टादशी अध्याय श्लोक सब रही 18 अध्याय गोटे गोटे श्लोक करी से पाठ करती बर्तमान सरस्वती शिशु मंदिर इतने सब रही सब पाठ करते अष्टादशी श्लोक भी कह जाए ये सब से पढ़कर अभिनय करते प्रति अध्याय गोटे गोटे श्लोक से पाठ करते यह सब भूली जाइए भूली जाइए तापर आम जो भगवदगीता कथ आरंभ करूँ कथु से ही समय सब मन पड़गल सब जाक 18 जाक अध्याय श्लोक मन पकईदे सी आश्चर्य हो गल सी भगवत अर्जुन मत से कथा कह गीता भगवता ज्ञान जत संग्राम मुग्धनी संग्राम समय भगवान जो गीतार ज्ञान देते काल कर्म तम रुद्धम आ भितर एत वर्ष चलीगला 35 वर्ष चली जाइए काल कर्म द्वारा तम रुद्धम से रुद्ध हो जाता पुनराध्यागम विभु पुणी बर्तमान से स्मरण कले गीतार ज्ञान गीतार ज्ञान गीता अप्राकृत ज्ञान आम शुणुचे जो रही भागवत अष्टम स्कंदर वर्णना कर जो गजराज गजराज पूर्व जन्म से राजा थे कौन तक ना हाँ इंद्रदुम्न राजा थे इंद्रदुम्न राजा थे संसार त्याग करके आसिक मल पर्वत भगवान का आराधना करते हरे कृष्णा 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 हरे 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 राम 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 तेणु जो स्तुति करते भगवान को से स्तुति पर जन्म से अगस्त ऋषि अभिशाप देदेले से गज हो गले कि पूर्व जन्म स्तुति सब मन पड़ा ये अपराकृत वस्तु भगवान चाहिए मन पकईदे सबकि मन पड़ज सबकि तेणुक प्रभुपाद महाराज कहते समस्त किसी शोक मन रखा कथा शोक किसी मन रखा कथा विपद पड़े से स्मरण आसव भगवान स्मरण देदे स्मरण कले सब रही तेणु से कौन काल पुनराध्यागम दुगु सब तर मन पड़ा जो गीतार ज्ञान देते सब गीतार ज्ञान को स्मरण करी तांकर जो रही शोक दूर हो गला तेणु से कहते कौन वंचित हो महाराज हरिणा बंधु रूपेण जेन मे अपूर्त तेज देव विस्मापन महत् प्रभु ବଞ୍ଚିତ ମୁଁ ବଞ୍ଚିତ ହୋଇଯାଇଛି। ମୋର ବନ୍ଧୁ ଭଗବାନ କୃଷ୍ଣଙ୍କ ଦ୍ୱାରା ବଞ୍ଚିତ ହୋଇଯାଇଛି। ମହାରାଜ ହରିଣା ବନ୍ଧୁ ରୂପେଣ, କେଉଁ ବନ୍ଧୁ ଯଦି କହିବେ, ଯଦି ସେମାନେ ନା ହରି ହରି ବନ୍ଧୁ ରୂପରେ ମୋର ଥିଲେ, ସେ ମୋତେ ବଞ୍ଚିତ କରିଦେଇଛନ୍ତି, ମୋତେ ଠକିଦେଲେ। ଯେନ ମେ ଆପଣ ତେ ଜନ, ଯେତେବେଳେ ଆସୁଛନ୍ତି ଭଗବାନ, ଯେତେବେଳେ ତାଙ୍କର ଲୀଳା ତ୍ୟାଗ କରୁଛନ୍ତି, ସେ ଖବର ଦେଇଥିଲେ ଅର୍ଜୁନଙ୍କୁ ତାଙ୍କର ରାଣୀମାନଙ୍କୁ ସେ ସୁରକ୍ଷା ପ୍ରଦାନ କରିବେ। ତେଣୁ ତାଙ୍କର ରାଣୀମାନଙ୍କୁ ଯେତେବେଳେ ଆଣିକି ଆସୁଛନ୍ତି, ସେହି ସମୟ ବାଟରେ କେତେଜଣ ଗୋପାଳ ବାଳକ ଆସିକରି ଲାଠି ଦେଖେଇକରି ଅର୍ଜୁନଙ୍କୁ ପରାସ୍ତ କରିକି ସେ ରାଣୀମାନଙ୍କୁ ନେଇଗଲେ। ତେଣୁ ଏ ମନ ଦୁଃଖରେ ଏସବୁ କଥା କହୁଛନ୍ତି, ମୋର ଆଉ ଶକ୍ତି ନାହିଁ, ଯେଉଁ ଗାଣ୍ଡିବ ଧନୁର ଶକ୍ତି କୁଆଡ଼େ ପଳେଇଗଲ, ଦେହନାମ ଆପଣ ତ ହେଇଯାଉ, ଯେଉଁଟାକ ଦେବ ଭୀଷ୍ମାପନ ମହତ, ଏମିତିକି ଶିବଜୀ ମଧ୍ୟ ଭୀଷ୍ମ ହୋଇଯାଇଥିଲେ। ଗୋଟେ ଲୀଳାଟି ହୋଇଥିଲା, ଗୋଟେ ବରାହକୁ ଥରେ ଅର୍ଜୁନ ସରପ ବିଦ୍ଧ କରିଥିଲେ, ଏବଂ ସେହି ସମୟରେ ଶିବଜୀ ମଧ୍ୟ ଗୋଟେ କପଟ ବେଶରେ ବ୍ୟାହତ ବେଶରେ ଆସିକରି ତାକୁ ସରବିଦ୍ଧ କରିଥିଲେ। ତେଣୁ ତାଙ୍କ ଭିତରେ ହେଲା କହିଲା, ସେ କହିଲେ ମୁଁ ମାରିଛି, ସେ କହିଲେ ମୁଁ ମାରିଛି, ଏଇଭଳି ଭାବରେ ତାଙ୍କ ଭିତରେ ଫାଇଟିଂ ଗଲା। ଏଭଳି ଭାବରେ ଅର୍ଜୁନ ଏବଂ ଶିବଜୀଙ୍କ ଫାଇଟିଂ ଗଲା। ଶିବଜୀ ତାଙ୍କର ଅର୍ଜୁନଙ୍କର ଯୁଦ୍ଧ କୌଶଳ ଦେଖିକି ବହୁତ ଖୁସି ହୋଇଗଲେ ଏବଂ ତାଙ୍କୁ ପାଶୁପତ ଅସ୍ତ୍ର ପ୍ରଦାନ କଲେ। ତେଣୁ ଏଇଭଳି ଭାବରେ ଅର୍ଜୁନ ଚିନ୍ତା କରୁଛନ୍ତି, ଭଗବାନ ମୋର ଏତେ ଶକ୍ତି ଥିଲା ଆଉ ସେ ଶକ୍ତି କୁଆଡ଼େ ପଳେଇଲା। ପ୍ରଭୁପାଦ ମହାରାଜ କହନ୍ତି, ପ୍ରକୃତରେ ଭଗବାନ ଯେତେବେଳେ ଯାହାର ଯେଉଁ ଆବଶ୍ୟକତା ଅଛି ସେଇଟା ପ୍ରଦାନ କରନ୍ତି। ପ୍ରଭୁପାଦ ମହାରାଜ ଯେଉଁ କୃପା ଯେଉଁ ଶକ୍ତି ଦେଇଥିଲେ, ଯେଉଁ ଶକ୍ତି ମାଧ୍ୟମରେ ସାରା ପୃଥିବୀରେ ଭଗବାନ କଥା ପ୍ରଚାର ହେଲା, ଏ କଥା ପ୍ରଚାର ହେଲେ ଯେଉଁ ପ୍ରଭୁପାଦଙ୍କର କେତେ ଯଶ କେତେ କ'ଣ ରହିଥିବ, କିନ୍ତୁ ପ୍ରଭୁପାଦଙ୍କର କ'ଣ ସେସବୁ ସେଥିପାଇଁ ଗର୍ବ ଇତ୍ୟାଦି ସେସବୁ ଥିଲା। ଅନ୍ତିମ ସମୟରେ ସେ କହୁଛନ୍ତି, ମୋର ଇସ୍କନରେ ଯେଉଁ ଆସିଯାଇଛି, ଏ ଯେଉଁ ପ୍ରାଚୁର୍ଯ୍ୟ ଧନ ପ୍ରାଚୁର୍ଯ୍ୟ ରହିଛି, ଏସବୁ ଭିତରେ ମୋର ଗର୍ବ ହୋଇଯାଇଛି, ଏସବୁ ହୋଇଛି, ମୋତେ କ୍ଷମା କରନ୍ତୁ। ଏଇଭଳି ଭାବରେ ତାଙ୍କର ଯେଉଁ ରହିଛନ୍ତି ଗୁରୁ ଭାଇମାନଙ୍କୁ ସବୁ ଅନ୍ତିମରେ ସେ ସବୁ କହିଛନ୍ତି। କେତେ ଲକ୍ଷ ଲକ୍ଷ ଲୋକ, ହଜାର ହଜାର ଲୋକ ତାଙ୍କର ଫଲୋ କରୁଥିଲେ, କେତେ ଜଣେ ବ୍ୟକ୍ତିଙ୍କର କେତେ ଆସିବ ଗର୍ବ ଆସିଯିବ, କେତେ କେତେ ସବୁ ଫଲୋଅର୍ ରହିଛନ୍ତି, ତାଙ୍କ ଇସାରାରେ ସବୁ କାର୍ଯ୍ୟ କରିଦେବେ, କିନ୍ତୁ ନଥିଲା ତାଙ୍କର ସେସବୁ ଗର୍ବ ନଥିଲା। ଭଗବାନ ଭକ୍ତ ଶୁଦ୍ଧ ଭକ୍ତଙ୍କର ସେସବୁ ଆସିବ ନାହିଁ, ତେଣୁ ଭଗବାନ ଯେତେବେଳେ ଦରକାର ପଡ଼େ ସେସବୁ ନେଇଯାଆନ୍ତି, ସେ ବଳକୁ ନେଇଯାଆନ୍ତି। ତେଣୁ ଇଏ ହେଉଛି ବଳ, ଭଗବାନ ଏଇ ବଳ ପ୍ରଦାନ କରିବେ, ନାୟମ ଆତ୍ମା ବଳ ହିଁ ଲଭ୍ୟ, ଭଗବାନ ଏଇ ବଳ ପ୍ରଦାନ କରିବେ ଯାହାଫଳରେ କି ଆମେ ଭଗବାନ ବୁଝିପାରିବା। ତେଣୁ ଭଗବାନ ଯେତେବେଳେ ସେ ବଳ ପ୍ରଦାନ କରିବେ ନାହିଁ, ସେ ବଳ ହେଉଛି ବଳଦେବ, ବଳଦେବଙ୍କର ବଳ, ବଳରାମ ସେଥିପାଇଁ ତାଙ୍କୁ କୁହାଯାଇଛି ବଳରାମ, ବଳ ବଳ ପ୍ରଦାନ କରିବେ ସିଏ, ନାୟମ ଆତ୍ମା ବଳ ହିଁ ଲଭ୍ୟ। ଆମେ ଭଗବାନଙ୍କୁ ଏଇ ଯଦି ଆମର ସ୍ପିରିଚୁଆଲ ଷ୍ଟ୍ରେଙ୍ଥ ନାହିଁ, ଆମେ ବୁଝିପାରିବା ନାହିଁ ଭଗବାନଙ୍କୁ। ଜଣେ ସକାଳୁ କାହିଁକି ଉଠୁନାହାନ୍ତି, ସକାଳୁ ଯେଉଁ ମଙ୍ଗଳା ଆଳତି ଚାରିଟାରୁ ଅନ୍ତତଃ ପକ୍ଷେ ଚାରିଟାରେ ଉଠ, ବେଶୀ ଅର୍ଲିଅର୍ ନହେଲେ ମଧ୍ୟ ଚାରିଟାରେ ଉଠିକି ସାଢ଼େ ଚାରିଟାରେ ମଙ୍ଗଳା ଆଳତି କାହିଁକି କରିପାରୁନାହାନ୍ତି, କାରଣ କ'ଣ? ସ୍ପିରିଚୁଆଲ ଷ୍ଟ୍ରେଙ୍ଥ ନାହିଁ, ସ୍ପିରିଚୁଆଲ ବଳ ନାହିଁ ଉଠିବା ପାଇଁ, ଯେଉଁ ରହିଛି ତମ ଗୁଣର ବଳରେ ସେ ବଶୀଭୂତ ହୋଇଯାଉଛନ୍ତି, ସତ୍ୟଗୁଣର ବଳ ଆସୁନାହିଁ ବା ଭଗବାନଙ୍କ ସ୍ପିରିଚୁଆଲ ବଳ ଆସୁନାହିଁ, ନା ମୁଁ ଉଠିବି ଚାରିଟାରେ ଉଠିବି, ଦୃଢ଼ତା ଆସୁନାହିଁ, ନିଷ୍ଠା ଆସୁନାହିଁ, ଦିନେ ଆସିଲେ ଆଉ ଦଶ ଦିନ ବା ମାସେ ନାହିଁ, ଦିନେ ଆସିଲେ ଗୋଟେ ଦିନ ଆସିଗଲେ ସ୍ପିରିଚୁଆଲ ବଳ ଆସିଗଲା, ତାପରେ ନାହିଁ ଆଉ ଆଉ ଆସିପାରୁନାହାନ୍ତି, ନିଦ୍ରା ପଳେଇଯାଉଛନ୍ତି, ତମ ଗୁଣ ଦ୍ୱାରା ପରାଜିତ ହୋଇଯାଉଛନ୍ତି ସେମାନେ। ଭଗବାନଙ୍କର ସେବା କରିବା ପାଇଁ ହେଲେ ଏଇ ସତ୍ୟଗୁଣର ଆବଶ୍ୟକତା ରହିଛି, ସତ୍ୟଗୁଣ ବା ଶୁଦ୍ଧ ସତ୍ୟ ସ୍ତରକୁ ଆସିବ, ଭଗବାନଙ୍କର ସେବା ହେଉଛି ଶୁଦ୍ଧ ସତ୍ୟ ସ୍ତରର କଥା, ଭଗବାନ ହେଉଛି ଶୁଦ୍ଧ ସତ୍ୟ ସ୍ତରର, ଏ ଯେଉଁ ବଳ ବଳରାମ ପ୍ରଦାନ କରନ୍ତି। ତେଣୁ ଏଇ ଯେଉଁ କଥା ହେଲା ଏଇ ବଳ ଯେଉଁ ରହିଛି ଏଇଭଳି ଭାବରେ ଯେଉଁ କଥା ହେଇଛି ଅକ୍ରୁର କହୁଛନ୍ତି, ସୋପିଆ ହୋପିବୃଦ୍ଧି ହେତ, ଯେଉଁମାନଙ୍କର ଏଇଭଳି ଭାବରେ ଜ୍ଞାନ ନାହିଁ, ଯେଉଁମାନେ ଏଇ ବଳ ପ୍ରାପ୍ତ ହୋଇନାହାନ୍ତି ସେମାନେ ଏଇଟା ବୁଝିପାରିବେ ନାହିଁ, ଅବିଦ୍ୱାନ ଯେଉଁମାନେ ମୂର୍ଖ ସେମାନେ ଏଇସବୁ ଭଗବାନ ବିଷୟରେ ଜାଣିପାରିବେ ନାହିଁ, ଭଗବାନ ଶରଣରେ ଯିବେ ନାହିଁ। ଚାରି ପ୍ରକାର ବ୍ୟକ୍ତି ରହିଛନ୍ତି, ଯଦିଓ ଜ୍ଞାନ ରହିଛି କିନ୍ତୁ ଏ ଜ୍ଞାନଟା କ'ଣ, ଏ ମାୟା ଅପକୃତ ଜ୍ଞାନ, ଚାରି ପ୍ରକାର ବ୍ୟକ୍ତି ଭଗବାନ ଶରଣରେ ଯାଉନାହାନ୍ତି ନା, କାରଣ ହେଉଛି କ'ଣ ନା ସେମାନଙ୍କର ଏ ଯେଉଁ ଜ୍ଞାନଟା ରହିଛି ଏଇଟା ମାୟା ଦ୍ୱାରା ଅପକୃତ ହୋଇଯାଇଛି, ପ୍ରକୃତ ଜ୍ଞାନୀ ବ୍ୟକ୍ତି ଭଗବାନ ଶରଣରେ ଯିବେ। ଭୁବନାମ ଜନ୍ମ ନାମନ୍ତେ ଜ୍ଞାନବାନ ମାଙ୍କ ପଦ୍ଧତି ବାସୁଦେବ ସ୍ୱରମିତି ସ ମହାତ୍ମା ସୁଦୁର୍ଲଭ,
ଅନେକ ଜନ୍ମ ପରେ ଯେଉଁ ଜ୍ଞାନୀ ବୁଝିବେ, ବାସୁଦେବ ହେଉଛନ୍ତି ସବୁକିଛି, ସେ ହେଉଛନ୍ତି ମହାତ୍ମା। ସେଭଳି ମହାତ୍ମା ବହୁତ ଦୁର୍ଲଭ, ସୁଦୁର୍ଲଭ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ତେଣୁ ଯେଉଁମାନେ ସେ ଜ୍ଞାନଟା ପ୍ରାପ୍ତ ହେଉନାହାନ୍ତି ସେମାନେ ବୁଝିପାରିବେ ନାହିଁ, ସେମାନେ ଭଗବାନ ବିରୁଦ୍ଧରେ କାର୍ଯ୍ୟ କରିବେ। ଯେମିତି ଅସୁରମାନେ ଭଗବାନ ବିରୁଦ୍ଧରେ କାର୍ଯ୍ୟ କରିବେ। ଏତେ ପ୍ରକାର ସବୁ ରହିଛି, ଏତେ ଭଗବାନଙ୍କ ଲୀଳା ରହିଛି, ଏତେ ସାଧୁମାନେ ରହିଛନ୍ତି, ଶାସ୍ତ୍ର ରହିଛି, ଗୁରୁଦେବ ରହିଛନ୍ତି, ସବୁ ରହିଛନ୍ତି, କିନ୍ତୁ ଭଗବାନଙ୍କ ଶରଣରେ ଯାଉନାହାନ୍ତି। ଭଗବାନଙ୍କ ଶରଣରେ ଯାଉନାହାନ୍ତି। ତେଣୁ ଇଏ ହେଉଛି ଚାରି ପ୍ରକାର, କାହିଁକି ଯାଉନାହାନ୍ତି ସେମାନେ ଏଇ ଚାରି ପ୍ରକାର ବ୍ୟକ୍ତି। ତେଣୁ ସେମାନେ ଭଗବାନଙ୍କ ଶରଣରେ ଯିବେ ନାହିଁ। ସେମାନେ ହେଉଛନ୍ତି ଏକରେ ହେଉଛନ୍ତି ମୂର୍ଖ, ମୂର୍ଖ ହେଇପାରନ୍ତି। ଦୁଇରେ ନରାଧମ, ମନୁଷ୍ୟମାନ ଭିତରେ ଯେଉଁମାନେ ଅଧମ ରହିଛନ୍ତି ସେମାନେ ଭଗବାନଙ୍କ ଶରଣରେ ଯିବେ ନାହିଁ। ଏବଂ ଯେଉଁମାନେ ବିଦ୍ୱାନ ବ୍ୟକ୍ତି ହେଲେ ମଧ୍ୟ ତାଙ୍କର ମାୟା ଦ୍ୱାରା ତାଙ୍କର ଜ୍ଞାନଟା ଅପହରଣ ହେଇଯାଇଛି, ତେଣୁ ସେମାନେ ଭଗବାନଙ୍କ ଶରଣରେ ଯିବେ ନାହିଁ। ଏବଂ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି, ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନଙ୍କ ପାଖରେ ଜ୍ଞାନ ରହିଛି, ସେମାନେ ସବୁ ଶାସ୍ତ୍ର ଜାଣନ୍ତି। ଭାଗବତ ବର୍ଣ୍ଣନା କରାଯାଇଛି, ଯେତେବେଳେ ସମୁଦ୍ର ମନ୍ଥନ ଲୀଳାଟି ଚାଲିଥିଲା ସେହି ସମୟର କଥା, ଯେତେବେଳେ ବାସୁକୀକୁ ବାନ୍ଧି ଦେଲେ, ଗୁଡ଼େଇ ଦେଲେ ମନ୍ଦର ପର୍ବତରେ ଟାଣିବା ପାଇଁ ବସିଲେ, ଭଗବାନ ଅଜିତ ଆଗେ ଯାଇକି ପହଞ୍ଚିଗଲେ ମୁଖ ପାଖରେ। ସେ ଯେଉଁ ବାସୁକୀଙ୍କର ମୁଖ ପାଖରେ ଆସିଗଲେ, ଦେବତାମାନେ ତାଙ୍କ ପଛେ ପଛେ କଲେ, କିନ୍ତୁ ଅସୁରମାନେ ଅବଜେକ୍ସନ୍ କଲେ, କହିଲେ କାହିଁକି ଆମେ କାହିଁ ପଛକୁ ଯିବୁ, ସ୍ୱାଧ୍ୟାୟ ଅଶ୍ୱତ ସମ୍ପନ୍ନା ପ୍ରଖ୍ୟାତା ଜନ୍ମ କର୍ମ ବି, ଆମେ ଇଏ ଆହେ ନ ଗୁଣିମ ବୟମ ପୁଚ୍ଛ କ'ଣ ଅହେ ରଙ୍ଗ ଅମଙ୍ଗଳ, ଏ ପଛପଟଟା ଆମେ ଧରିବୁନି, ଏଇଟା ଅମଙ୍ଗଳ ଅଙ୍ଗ ଶରୀର, ଇଏ ଅହିର ବାସୁକୀର, ଆମେ ସ୍ୱାଧ୍ୟାୟ, ଆମେ ବହୁତ ଅଧ୍ୟୟନ କରିଛୁ, ଶ୍ରୁତ ସମ୍ପନ୍ନା, ଆମେ ସବୁ ଶାସ୍ତ୍ର ଜାଣିଛୁ, ପ୍ରଖ୍ୟାତ ଜନ୍ମ କର୍ମ ବି ଆମେ ମଧ୍ୟ ପ୍ରଖ୍ୟାତ, ସେ ମଧ୍ୟ କଶ୍ୟପକ ଦାୟକ, ଦେବତାମାନେ ଅସୁରମାନେ ସମସ୍ତେ କଶ୍ୟପଠାରୁ ଆସିଛନ୍ତି। ତେଣୁ ଏଇଭଳି ଭାବରେ ଅବଜେକ୍ସନ୍ କଲେ ଭଗବାନ ହସିଦେଲେ, ଭଗବାନ ହସିକିରି ପଛକୁ ପଳେଇ ଆସିଲେ, ଏବଂ ଦେବତାମାନେ ମଧ୍ୟ ପଛକୁ ଆସି ପହଞ୍ଚିଗଲେ ଭଗବାନ ପଛେ ପଛେ, ଏବଂ ଅସୁରମାନେ ଆଗରେ ରହିକିରି ମନ୍ଥନ ଆରମ୍ଭ ହେଲା। ତେଣୁ ଆଗରେ ରହିଥିବାରୁ ବାସୁଙ୍କ ମୁଖ ପାଖରେ ରହି ବାସୁଙ୍କ ମୁଖରୁ ସବୁ ଅଗ୍ନି ବାହାରୁଥିଲା, ବିଷ ଅଗ୍ନି ପୋଡ଼ିକିରି କଳାକାଟ ହେଇଯାଉଥିଲେ, ଏଭଳି ଭାବରେ ଅବସ୍ଥା ରହିଥିଲା। ଦେବତାମାନେ ପଛରେ ରହିଥିଲେ, ବହୁତ ଆରାମରେ ଭଗବାନ ସହିତ ସେମାନେ ଘର୍ଷଣ କରୁଛନ୍ତି, ଆଉ ଉପରେ ଆକାଶରେ ମେଘ ବର୍ଷା ହେଉଛି, ବାଦଲ ଟିକେ ଟିକେ ବର୍ଷା ହେଉଛି, ଏଇଭଳି ଭାବରେ ଆରାମରେ ଭଗବାନ ଏଇସବୁ ମନ୍ଥନ ଚାଲିଛି, ସମୁଦ୍ର ମନ୍ଥନ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ମନ୍ଥନ ଚାଲିଛି, ଏଭଳି ଭାବରେ ସବୁକିଛି ତାଙ୍କର ଜ୍ଞାନ ରହିଛି, କିନ୍ତୁ ଅସୁର ଭାବ ମିଶ୍ରିତ, ସେଇଥିପାଇଁ ସେମାନେ ଅମୃତରୁ ବଞ୍ଚିତ ହେଲେ। ବା ଯେଉଁ ସମୁଦ୍ର ମନ୍ଥନ ଲୀଳାରୁ ଶିକ୍ଷା ହେଉଛି ଏଇଟା, ସୁଖଦେବ ଗୋସ୍ୱାମୀ କହୁଛନ୍ତି ଅଷ୍ଟମ ସ୍କନ୍ଧ ନବମ ମଧ୍ୟରେ ଶ୍ଳୋକଟି ରହିଛି, ସମୁଦ୍ର ମନ୍ଥନର ମୁଖ୍ୟ ବସ୍ତୁ ହେଉଛି ଅମୃତ, ଅମୃତରୁ ସେମାନେ ବଞ୍ଚିତ ହେଲେ କାହିଁକି ନା, ଭାଗବତ ଅଷ୍ଟମ ସ୍କନ୍ଧ ନବମ ମଧ୍ୟରେ ଶ୍ଳୋକଟି ଅଛନ୍ତି, କହୁଛନ୍ତି କ'ଣ ସେ, ଯଦିଓ ଏକା ସବୁ ଏକା ସବୁ ଥିଲା, ଅଧିଷ୍ଠାନ ପାଞ୍ଚଟି କାରଣ ରହିଥିଲେ ସବୁ କାର୍ଯ୍ୟରେ, ତେଣୁ ଏଥିରେ ସବୁକି ସମାନ ଥିଲା, ସବୁକି ସମାନ ଥିଲା, କିନ୍ତୁ ଅମୃତମାନେ ପାଇଲେ, ଅମୃତକୁ ପାଇଲେ ଦେବତାମାନେ ପାଇଲେ, ଅସୁରମାନେ ସେଥିରୁ ବଞ୍ଚିତ। ଏବଂ ସୁରାସୁରଗଣା ସମଦେଶ କାଳ ହେତ୍ୱାର୍ଥ କର୍ମ ମତୟୋପି ଫଳେ ବିକଳ୍ପା ତତ୍ରାମୃତଂ ସୁରଗଣା ଫଳମନ୍ଦ ସାପୁ ଯତ୍ପାଦ ପଙ୍କଜ ରଜ ଶ୍ରେଣାନ ଦୈତ୍ୟା, ଶ୍ରେଣାନ ଦୈତ୍ୟା ଏବଂ ସୁରାସୁରଗଣ ଦେବତାମାନେ ଅସୁରମାନେ ସବୁକିଛି ସମାନ ଥିଲା ତାଙ୍କର, ସମଦେଶ କାଳ ସ୍ଥାନ ସମାନ ଥିଲା, ସମୟ ସମାନ ଥିଲା, ହେତୁ ଯେଉଁ ଅମୃତ ପ୍ରାପ୍ତ ହେବା ପାଇଁ ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ ଥିଲା, ବିଭିନ୍ନ ପ୍ରକାର ଯେଉଁ ବ୍ୟବସ୍ଥା କରିଛି ସବୁ, ଅର୍ଥ ମଧ୍ୟ ସମାନ ଥିଲା, କର୍ମ ମଧ୍ୟ ସମାନ ଥିଲା, ମତି ମଧ୍ୟ ସମାନ ଥିଲା, କିନ୍ତୁ ଫଳ ବିକଳ୍ପ, ଫଳର ଅଲଗା ହେଲା। କାରଣ କ'ଣ ନା, ତତ୍ରାମୃତ ସୁରଗଣା ଫଳ ମଧ୍ୟ ସାପୁ, ଦେବତା ମାନେ ଏ ଫଳକୁ ବହୁତ ସହଜରେ ପ୍ରାପ୍ତ ହେଲେ। କିନ୍ତୁ ଯତ୍ ପାଦ ପଙ୍କଜ ରଜଶ୍ରୟଣ ଆନ ଦୈତ୍ୟା, କିନ୍ତୁ ଦୈତ୍ୟ ମାନେ ଭଗବାନ ପାଦ ପଦ୍ମରେ ଆଶ୍ରୟ ନେଇନଥିଲେ, ସେଥିପାଇଁ ସେ ପାଇପାରିଲେ ନାହିଁ। ଯତ୍ ପାଦ ପଙ୍କଜ ରଜଶ୍ରୟଣ ଆନ ଦୈତ୍ୟା, ତେଣୁ ଏହିଭଳି ଭାବରେ ଯେଉଁ କଥା ରହିଛି ଭଗବାନଙ୍କ ଶରଣ ନ ଗଲେ ଏସବୁ ରହିଛି, ଶରଣ ଆନ ଦୈତ୍ୟା ଏହିଭଳି ଭାବରେ ଯେଉଁ କଥା ରହିଛି ଭଗବାନଙ୍କ ଶରଣରେ ସେମାନେ ଯିବେ ନାହିଁ, ସବୁ ପ୍ରକାର ରହିଛି। କାହିଁକି ସେଥିପାଇଁ ଇଏ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି, କାହିଁକି ଭଗବାନଙ୍କ ଶରଣରେ ଯାଉନାହାନ୍ତି, ଭଗବାନ କାହିଁକି କହିଲେ କଥା, ଶ୍ରୀକୋଟି କାହିଁକି କହିଲେ ସପ୍ତମ ଅଧ୍ୟାୟରେ ଶ୍ରୀକୋଟି କାହିଁକି କହିଲେ, ଭଗବାନ କହିଲେ ଦୈବୀ ଈର୍ଷା ଗୁଣମୟୀ ମମ ମାୟା ଦୂରତୟା ମାମେବ ଯେ ପ୍ରପଦ୍ୟନ୍ତି ମାୟା ମେତାଂ କରନ୍ତି ତେ। ଏ ଯେଉଁ ଭୌତିକ ଜଗତରେ ଯେଉଁ ଗୁଣ ସବୁ ରହିଛି ଏ ଭଗବାନଙ୍କର ଗୁଣ, ତିନୋଟି ଗୁଣରେ ସମସ୍ତେ ପ୍ରଭାବ ଦେଇକି ରହିଛନ୍ତି, ତେଣୁ ମୋର ଶରଣରେ ଗଲେ ଜଣେ ଏଇ ଗୁଣକୁ ପାର ହେଇପାରିବ। ତେଣୁ ଅର୍ଜୁନ ଚିନ୍ତା କରୁଛନ୍ତି କାହିଁକି ଲୋକମାନେ ଯାଉନାହାନ୍ତି ଆପଣଙ୍କ ଶରଣରେ, କାହିଁକି ଯାଉନାହାନ୍ତି, ଏସବୁ ପ୍ରକାର ରହିଛି। ଜଣେ ଯିବା କଥା ଭଗବାନଙ୍କ ଶରଣରେ ଯିବା କଥା, କିନ୍ତୁ ଯାଉନାହାନ୍ତି। ସେହିଭଳି ଭାବରେ ଆଉ ଗୋଟେ ଶ୍ଲୋକ ଅଛି ଭାଗବତମରେ ଦ୍ୱାଦଶ ସ୍କନ୍ଧ 13 ଅଧ୍ୟାୟ ପ୍ରଥମ ଶ୍ଲୋକରେ ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି, ଏ ଭାଗବତ ହେଉଛି ଗୋଟେ ଆମ ଅମୃତ। ସେହିଭଳି ଭାବରେ ଜଂ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ର ମରୁତ ସ୍ତୁନନ୍ତି ଦିବ୍ୟସ୍ତବେ ବେଦେଇ ସାଙ୍ଗ ପଦ କମ୍ପଣିଷଦେ ଗାୟନ୍ତି ଜଂ ଶ୍ୟାମ ଘା ଧ୍ୟାନାବସ୍ଥିତ ତଦ୍ଧୀନ ମନସା ପଶ୍ୟନ୍ତି ଜଂ ଯୋଗିନ ଶାନ୍ତ ନିଦୁଷୁରା ଶ୍ରବଣ ଦେବା ତସ୍ମୈ ନମଃ। ଗୋସ୍ୱାମୀ ଭାଗବତଙ୍କୁ ବର୍ଣ୍ଣନା କରିସାରିଲା ପରେ ତାଙ୍କର ଭାବ ଏ ଶ୍ଲୋକଟି କହିଲେ କାହିଁକି ନା, ସେ କହୁଛନ୍ତି ଭଗବାନଙ୍କର ଅନନ୍ତ ଲୀଳା ରହିଛି, ମୁଁ କିଛି ବର୍ଣ୍ଣନା କରିପାରିଲି ନାହିଁ, ଖାଲି ନମସ୍କାର କରୁଛି। ଏଇ ଭାବରେ ଏଇଟା କୁହାଯାଇଛି, କେବଳ ନମସ୍କାର କରୁଛି। ତେଣୁ ଏହି ଶ୍ଲୋକର ଭାଷ୍ୟରେ ବିଶ୍ୱନାଥ ଠାକୁର କହୁଛନ୍ତି, ଯେନେଇକ ସମୁଦ୍ର ମଥିତ ତେନେଇବ ଭଗବତା ମହିନ ରୂପେଣ ଅସୁରାଣ ବଞ୍ଚେଇଥିବା ସମୁଦ୍ର ମଥନୋତ୍ତମ ଅମୃତମ ସ୍ୱଭକ୍ତେଭ୍ୟୋ ଦେବେଭ୍ୟୋ ଯଥା ଦତ୍ତମ। ଯେଉଁଭଳି ଭାବରେ ଆମେ ଦେଖୁଛୁ ସମୁଦ୍ର ମନ୍ଥନ ଲୀଳାରେ ଭଗବାନ ମୋହିନୀ ରୂପରେ ଆସିକରି ଅସୁରମାନଙ୍କୁ ବଞ୍ଚିତ କରି ଦେବତାମାନଙ୍କୁ ପ୍ରଦାନ କଲେ ତଥେଇବ, ସେହିଭଳି ଭାବରେ ତଥା ହେବ ବେଦ ସମୁଦ୍ର ମନ୍ଥନ ତ ଏଠି ମଧ୍ୟ ବର୍ତ୍ତମାନ ବେଦ ସମୁଦ୍ର ମନ୍ଥନ ହେଉଛି। ବେଦ ସମୁଦ୍ର ମନ୍ଥନ ହେଇକରି ଭକ୍ତ୍ୟାମୃତ ମିଦମ ଭାଗବତ ରୂପ, ଏ ଭାଗବତ ହେଉଛି ଭକ୍ତର ଅମୃତ, ଭକ୍ତିରୂପକ ଅମୃତ, ଭକ୍ତିରୂପକ ଅମୃତ ଭାଗବତକୁ ଅଭକ୍ତା ଅସୁରାଣ ବଞ୍ଚେଇଥୁଆ, ଏଇଟାକୁ ଯେଉଁମାନେ ଶୁଣିଲେ ନାହିଁ ସେଥିରେ ବଞ୍ଚିତ ହେଲେ ସେମାନେ, ଯେଉଁମାନେ ଅଭକ୍ତ ଯେଉଁମାନେ ଅସୁର ସେମାନେ ସେଥିରୁ ଭଗବାନ ତାଙ୍କୁ ସେଠୁ ବଞ୍ଚିତ କଲେ, ବଞ୍ଚେଇଥୁଆ ଯୁଷ୍ମାଭିମ ଦଧାତୁ ଆପଣମାନଙ୍କୁ ପ୍ରଦାନ କରନ୍ତୁ, ଇତି ଭକ୍ତାଙ୍କ ପ୍ରତି ଆଶୀର୍ବାଦ, ଏ ଭକ୍ତମାନଙ୍କ ପ୍ରତି ଆଶୀର୍ବାଦ ଦେଇଛନ୍ତି, ସୁତ ଗୋସ୍ୱାମୀ ଦେଇଛନ୍ତି, ଏହି ଭାବରେ ଶ୍ଲୋକଟି କୁହାଯାଇଛି। ତେଣୁ ଏହିଭଳି ଭାବରେ ଯେତି ଯଦିଓ ସବୁକିଛି ରହିଛି, ସବୁକିଛି ରହିଛି ପ୍ରମାଣ ରହିଛି ଭଗବାନଙ୍କ ଶରଣରେ ଯିବା ପାଇଁ, କିନ୍ତୁ ତଥାପି ଏମାନେ ଯାଆନ୍ତି ନାହିଁ, ଯାଉନାହିଁ, ଏଇଭଳି ଭାବରେ କଥା ରହିଛି। ତେଣୁ ସେହିଭଳି ଇଏ କହିବେ 3.5 ଶ୍ଲୋକରେ କହିବେ, ଇଏ ଅଧା ଶ୍ଲୋକ କହିଲେ ଆହୁରି 3 ଶ୍ଲୋକ ରହିଛି, କହିବେ ଭଗବାନ ବିରୁଦ୍ଧରେ କିଏ ଯିବ, କିନ୍ତୁ ଯେତେ ଯାହା କହିଲେ ମଧ୍ୟ ଆଙ୍କର ବୁଦ୍ଧିରେ ପଶିଲା ନାହିଁ, ମୁଣ୍ଡରେ ପଶିଲା ନାହିଁ, ଭଗବାନଙ୍କର ଏଇଭଳି ଲୀଳା ରହିଛି। ଈଶ୍ୱର ବରମ ଏଇ ବଡ଼ ଶବ୍ଦରେ କଥାଟି ଆସିଗଲା, ବଡ଼ ଆସିଗଲା ନା, ସେଥିପାଇଁ ମୁଁ ଭାବୁଥିଲି ଚିନ୍ତା କରୁଥିଲି କାହିଁକି ବଡ଼ ମୁଁ କହିଲି। ଯାହା ହଉ ଏ ଟୀକାରେ କହିଛନ୍ତି ଆଚାର୍ଯ୍ୟମାନେ ଟୀକାରେ ଏ ଶ୍ଲୋକରେ ଯେ ପାର୍ଶ୍ୱନିଗ୍ରାହ୍ୟ ସହାୟ ଇତି ଅର୍ଥ, ପାର୍ଶ୍ୱନିଗ୍ରାହ୍ୟ ଶବ୍ଦର ଅର୍ଥ ହେଉଛି ସାହାଯ୍ୟ, ସାହାଯ୍ୟ ମାଗିଲେ ଈଶ୍ୱର ହେଉ ଜଗଦୀଶ ହେଉ, ଏକ ବଚନରେ କୁହାଗଲା କାହିଁକି ଦୁଇ ବଚନରେ କୁହାଗଲା ନାହିଁ, ନା ଜଗଦୀଶ ଭଗବାନ କୃଷ୍ଣ ହେଉଛନ୍ତି ମୂଳ ଭଗବାନ, ସେଥିପାଇଁ ଏକ ବଚନରେ କୁହାଗଲା ବଳରାମ ତାଙ୍କର ବିସ୍ତାର, ସେଥିପାଇଁ ଏଇଭଳି ଭାବରେ ଆହୁରି 3 ଶ୍ଲୋକ କହିବେ, କିନ୍ତୁ ଯେତେ ଯାହା କଲେ ମଧ୍ୟ ଇଏ ସେ ଜ୍ଞାନ ପ୍ରାପ୍ତ ହୋଇପାରିବେ ନାହିଁ, ଅନ୍ତିମରେ ଭଗବାନ ତାଙ୍କୁ ହତ୍ୟା କରିବେ, ଏସବୁ କଥା ଆସିବ। ତେଣୁ ଆମର ସମୟ ହୋଇଗଲା, ବର୍ତ୍ତମାନ ଆମେ ଗୋଟେ ସଙ୍ଗୀତ ଗାନ କରିବା, ପ୍ରାଣବଲ୍ଲଭ ପ୍ରଭୁ ଗୋଟେ ସଙ୍ଗୀତ ଗାନ କରିବେ, ଅନ୍ତିମରେ କଥାକୁ ବିଶ୍ରାମ ଦେବା।